ओम शांति, ओम शांति। आज 10 मई 2026 आज अव्यक्त मुरली पुनरावृत्ति तारीख 30 जनवरी 2010 मुरली हेडिंग चारोटी जाक विषय रे सोमानर अनुभवी स्वरूप हुई अनुभवर अधिकारी पणिया को कार्य रे लगाओ। चारोटी जाक विषय रे सोमानर अनुभवी स्वरूप हुई ଅନୁଭବର ଅଧିକାରୀ ପଣିଆକୁ କାର୍ଯ୍ୟରେ ଲଗାଓ। ଆଜି ବ୍ରାହ୍ମଣ ସଂସାରର ରଚୟିତା ବାପଦାଦା ନିଜର ଚାରିଆଡ଼ର ବ୍ରାହ୍ମଣ ସଂସାରକୁ ଦେଖୁଛନ୍ତି। ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ସାରା ସଂସାର ଭିତରେ ବିଶେଷ ଅଟେ ଏବଂ କୋଟିକ ଭିତରେ କେହି ଅଟେ, କାହିଁକିନା ସାଧାରଣ ଶରୀର ଭିତରେ ଆସିଥିବା ବାବାଙ୍କୁ ଚିହ୍ନି ଯାଇଛି। ବାପଦାଦା ମଧ୍ୟ ନିଜର ଦିଲରେ ସମାହିତ ହୋଇଥିବା ପିଲାମାନଙ୍କୁ ଦିଲର ସହିତ ହାର୍ଦ୍ଦିକ ସ୍ନେହ ଦେଉଛନ୍ତି। ପ୍ରତ୍ୟେକ ସନ୍ତାନ ନିଜକୁ ଏହିଭଳି ବାବାଙ୍କର ପ୍ରିୟ ତଥା ଦିଲ ଭିତରେ ବାବାଙ୍କୁ ସମାହିତ କରିବାର ଅନୁଭବ କରୁଛ ତ, ବାବାଙ୍କ ପାଇଁ ପ୍ରତ୍ୟେକ ସନ୍ତାନ ଅତି ପ୍ରିୟ ଅଟେ ଏବଂ ସମସ୍ତଙ୍କୁ ମଧ୍ୟ ପ୍ରିୟ ଅଟେ। ତେବେ ତୁମ ସମସ୍ତଙ୍କର ସର୍ବ ଆତ୍ମାଙ୍କ ପ୍ରତି ଚ୍ୟାଲେଞ୍ଜ ହେଲା, ଆମେ ଯୋଗୀ ଜୀବନବାଲା ଅଟୁ, କେବଳ ଯୋଗ ଲଗାଇବାବାଲା ନୁହେଁ କିନ୍ତୁ ଯୋଗୀ ଜୀବନବାଲା ଅଟୁ। ଜୀବନ କେବଳ 2-4 ଘଣ୍ଟା ପାଇଁ ହୋଇନଥାଏ, ଜୀବନ ତ ସଦାକାଳ ପାଇଁ ହୋଇଥାଏ। ତେଣୁ ଚାଲି ବୁଲି କର୍ମ କରି ମଧ୍ୟ ଆମେ ନିରନ୍ତର ଯୋଗୀ ଅଟୁ। ଚାହେ ଯୋଗରେ ବସିପାରୁ, ଚାହେ ଯେକୌଣସି କର୍ମ କରି ମଧ୍ୟ ଆମେ କର୍ମଯୋଗୀ ଅଟୁ। ଜୀବନର ଲକ୍ଷ୍ୟ ହିଁ ସଦା ଯୋଗୀ ହେବାର ଅଟେ। ଏହିଭଳି ନିଜର ଯୋଗୀ ଜୀବନକୁ ସ୍ୱାଭାବିକ ମନେ କରୁଛ ତ, ବାପଦାଦା ତ ପ୍ରତ୍ୟେକ ସନ୍ତାନର ମସ୍ତକରେ ଚମକୁଥିବାର ଭାଗ୍ୟକୁ ଦେଖୁଛନ୍ତି। ଜାଣିଛ କ'ଣ ଦେଖୁଛନ୍ତି? ମୋର ପ୍ରତ୍ୟେକ ସନ୍ତାନ ସୋମାନଧାରୀ ସ୍ୱରାଜ୍ୟ ଅଧିକାରୀ ଅଟେ। କାହିଁକି ଜାଣିଛ? ଯେଉଁଠାରେ ସୋମାନ ଅଛି ସେଠାରେ ଦେହଭାନ ଆସିପାରିବ ନାହିଁ। ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ଅର୍ଥାତ୍ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବାପଦାଦା ପ୍ରତ୍ୟେକ ସନ୍ତାନକୁ ଭିନ୍ନ ଭିନ୍ନ ସୋମାନ ଦେଇଛନ୍ତି। ଯଦି ଏବେ ବି ସୋମାନଗୁଡ଼ିକୁ ମନେ ପକାଇବ ଏବଂ ଗୋଟିଏ ଗୋଟିଏ ସୋମାନର ମାଳା ଗଡ଼ାଇ ଚାଲିବ, ତେବେ ଅନେକ ଗୁଡ଼ିଏ ସୋମାନର ସ୍ୱରୂପ ହୋଇ ସୋମାନରେ ଲଭ୍ଲିନ ହୋଇଯିବ। କିନ୍ତୁ ପିଲାମାନଙ୍କର ଗୋଟିଏ କଥା ବାପଦାଦାଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ଭଲ ଲାଗୁନାହିଁ। ଜାଣିଛ ତାହା କ'ଣ? ଯଦି କୌଣସି ବି ସନ୍ତାନ କହୁଛି ମୋତେ ସ୍ୱାଭିମାନରେ ସ୍ଥିତ ହେବା ପାଇଁ କେବେ କେବେ ମେହନତ କରିବାକୁ ପଡୁଛି, ଚାହୁଁଛି ସୋମାନରେ ସ୍ଥିତ ହେବା ପାଇଁ କିନ୍ତୁ କେବେ କେବେ ମେହନତ ଲାଗୁଛି, ତେଣୁ ସର୍ବଶକ୍ତିମାନ ପିତା ପିଲାମାନଙ୍କର ମେହନତକୁ ଦେଖିପାରି ନାହାନ୍ତି। କାହିଁକିନା ଯେଉଁଠି ମୋହବତ ଥାଏ ସେଠାରେ ମେହନତ ନଥାଏ। ତେଣୁ ଯେଉଁଠି ମେହନତ ଲାଗୁଛି ସେଠାରେ ମୋହବତ ଅର୍ଥାତ୍ ସ୍ନେହରେ କମି ରହିଛି। ଆଜି ଅମୃତବେଳାରେ ବାପଦାଦା ଦେଶ ବିଦେଶ ଚାରିଆଡ଼ର ବ୍ରାହ୍ମଣମାନଙ୍କ ପାଖକୁ ଚକ୍ର ଲଗାଇବା ପାଇଁ ଯାଇଥିଲେ। ତେବେ କ'ଣ ଦେଖିଲେ ଜାଣିଛ? କେହି କେହି ପିଲା ସୋମାନରେ ବସିଛନ୍ତି, ଭାବୁଛନ୍ତି ମୁଁ ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ଅଟେ। ଏହିଭଳି ମଧ୍ୟ ଭାବୁଛନ୍ତି, ସୋମାନରେ ସ୍ଥିତ ହେବାର ପୁରୁଷାର୍ଥ ମଧ୍ୟ କରୁଛନ୍ତି। କିନ୍ତୁ ସେଥିରେ କମି କ'ଣ ଦେଖିଲେ ଜାଣିଛ? ସୋମାନ ମଧ୍ୟ ମନେ ଅଛି ଭାବୁଛନ୍ତି ମଧ୍ୟ, କିନ୍ତୁ ସୋମାନର ହୋଇ ଅନୁଭବୀ ଉରତ ହୋଇ ଅନୁଭବର ଅଧିକାରୀ ସ୍ୱରୂପ ହେବାରେ କମି ଦେଖାଯାଉଛି। କାହିଁକିନା ଅଧିକାରୀ ପଣିଆ ତ ବହୁତ ପ୍ରକାରର ଅଛି, କିନ୍ତୁ ସବୁଠାରୁ ବଡ଼ ଅଧିକାରୀ ପଣିଆ ହେଲା ଅନୁଭବର ଅଧିକାରୀ ପଣିଆ, ଏବଂ ଏହି ସୋମାନର ଅନୁଭୂତି ସ୍ୱୟଂ ଅଲମାଇଟି ଅଥରିଟି ହିଁ ଦେଇଛନ୍ତି। ତେଣୁ ମେହନତ ତ କରୁଛନ୍ତି କିନ୍ତୁ ଅନୁଭବ ସ୍ୱରୂପ ହେଉନାହାନ୍ତି। ତେଣୁ ବାପଦାଦା ଏହି କଥା ଦେଖିଲେ ଯେ ପିଲାମାନେ ଯୋଗରେ ତ ବସୁଛନ୍ତି ଏବଂ ଭାବୁଛନ୍ତି ମଧ୍ୟ, କିନ୍ତୁ ଅନୁଭବର ସ୍ୱରୂପ କେହି କେହି ହେଉଛନ୍ତି। ତେବେ ଅନୁଭବରେ କୌଣସି ପ୍ରକାର ଦେହ ଅଭିମାନ ଟିକେ ବି ନିଜ ଆଡ଼କୁ ଟାଣି ନେଇପାରିବ ନାହିଁ। ତେଣୁ ଅନୁଭବର ସ୍ୱରୂପ ହୋଇଯିବା ଅର୍ଥାତ୍ କର୍ମ କରିବା ସମୟରେ ମଧ୍ୟ କର୍ମଯୋଗୀର ଅନୁଭବରେ ହଜିଯିବା, ଏବେ ଏହାର ଆଉ ଟିକେ ଅଧିକ ଆବଶ୍ୟକତା ରହିଛି। ସ୍ୱରୂପରେ ସ୍ଥିତ ହୋଇଯିବା, ସବୁ ବିଷୟରେ ଅନୁଭବୀ ସ୍ୱରୂପ ହେବା, ଏଥିରେ ଜ୍ଞାନ, ଯୋଗ, ଧାରଣା, ସେବା ଚାରୋଟି ଯାକ ବିଷୟରେ ଅନୁଭବର ସ୍ୱରୂପ ହେବାକୁ ପଡ଼ିବ। କାରଣ ଅନୁଭବୀକୁ ମାୟା ମଧ୍ୟ ହଲଚଲ କରିପାରିବ ନାହିଁ। ସେଥିପାଇଁ ବାପଦାଦା ଆଜି ସମସ୍ତଙ୍କୁ ଅନୁଭବୀ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି। ଶୁଣିବାରେ ଏବଂ ଭାବିବାରେ ମଧ୍ୟ ଫରକ ରହିଛି, କିନ୍ତୁ ଅନୁଭବୀ ସ୍ୱରୂପ ହେବା ଅର୍ଥାତ୍ ଯାହା ଭାବିଲ, ଯେଉଁ ସମାନରେ ସ୍ଥିତ ହେବାକୁ ଚାହିଁଲ, ତାର ଅନୁଭବ ସ୍ୱରୂପରେ ସ୍ଥିତ ହୋଇଗଲ। ଅନୁଭବୀକୁ କେହି ବି ଦୋହଲାଇ ପାରିବ ନାହିଁ, କାହିଁକିନା ସମାନ ଏବଂ ଦେହଭାନ ଯେଉଁଠି ସୋମାନର ସ୍ୱରୂପ ହୋଇଥିବ, ସୋମାନର ଅନୁଭବରେ ସ୍ଥିତ ରହୁଥିବ, ସେଠାକୁ ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତି ଆସିପାରିବ ନାହିଁ। ଯେପରି ଦେଖ ଯଦି ଅନ୍ଧକାର ଅଛି କିନ୍ତୁ ତୁମେ ଲାଇଟ୍ର ସୁଇଚ୍ ଅନ୍ କରିଦେଉଛ ତେବେ ଅନ୍ଧକାର ଆପେ ଆପେ ଅନ୍ତର୍ଧାନ ହୋଇଯାଉଛି। ଅନ୍ଧକାରକୁ ସମାପ୍ତ କରିବା ପାଇଁ ବା ତଡ଼ିବା ପାଇଁ ମେହନତ କରିବାକୁ ପଡ଼ୁନାହିଁ। ସେହିପରି ଯେତେବେଳେ ସୋମାନର ଆସନ ଉପରେ ବସି ଅନୁଭବର ସୁଇଚ୍କୁ ଅନ୍ କରିବ ତେବେ କୌଣସି ପ୍ରକାରର ଦେହଭାନ ଆସିପାରିବ ନାହିଁ, କାରଣ ଦେହଭାନ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିଛି ଏବଂ ବାବା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ସୋମାନ ଦେଇଛନ୍ତି। ସୋମାନଗୁଡ଼ିକୁ ମଧ୍ୟ ଜାଣିଛ, ପୁରୁଷାର୍ଥ ମଧ୍ୟ କରୁଛ, କିନ୍ତୁ ଅନୁଭବ କରିବା ପାଇଁ ପୁରୁଷାର୍ଥ କରିବା ଏବଂ ଅନୁଭବୀ ହେବା ଏଥିରେ ଫରକ ରହିଛି, ସେଥିପାଇଁ ମେହନତ କରିବାକୁ ପଡୁଛି। ତେଣୁ ବାପ ଦାଦାଙ୍କୁ ଏବେ ସମୟ ଅନୁସାରେ ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ସମ୍ପନ୍ନ କରିବା ସମୟରେ ଏହିଭଳି ମେହନତ କରିବା ଭଲ ଲାଗୁନାହିଁ। ତେଣୁ ସମସ୍ତେ ନିଜେ ନିଜକୁ ଚେକ୍ କର ଯେ ମୁଁ କର୍ମଯୋଗୀ ଜୀବନଧାରୀ ଅଟେ ତ? ଜୀବନ ତ ସ୍ୱାଭାବିକ ଏବଂ ସଦାକାଳର ହୋଇଥାଏ, କେବେ କେବେର ନୁହେଁ। ତେଣୁ ଏହିଭଳି ଅନୁଭବୀ ସ୍ୱରୂପ ହୁଅ, ଯୋଗୀ ଜୀବନରେ ରହିବାର ଯେଉଁ ଲକ୍ଷ୍ୟ ରଖିଛ, ଅନୁଭବୀ ମୁରତ ହେବାର ଯେଉଁ ଲକ୍ଷ୍ୟ ରଖିଛ, ସେହିଭଳି ଲକ୍ଷ୍ୟ ସମ୍ପନ୍ନ ଅଟ ତ? ମସ୍ତକରେ ସର୍ବଦା ଚମକୁଥିବାର ତାରକାର ଆଲୋକ ନିଜକୁ ମଧ୍ୟ ଅନୁଭବ ହେଉ, ନିଜେ ମଧ୍ୟ ସେହିଭଳି ସ୍ୱରୂପରେ ସ୍ଥିତ ରୁହ। ସ୍ମୃତି ସ୍ୱରୂପ ହୁଅ, ସ୍ମରଣ କରିବା ବାଲା ନୁହେଁ, କିନ୍ତୁ ସ୍ମୃତି ସ୍ୱରୂପ ହୁଅ। ଏବଂ ମୁଁ ସ୍ମୃତି ସ୍ୱରୂପ ଅଟେ କି ନୁହେଁ ତାର ପ୍ରମାଣ ହେଲା ଯେଉଁଠି ସ୍ମୃତିର ଅନୁଭବୀ ସ୍ୱରୂପ ରହିଛି ସେଠାରେ ନିଜ ଭିତରେ ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ମଧ୍ୟ ସମର୍ଥିର ଅନୁଭବ ହେଉଥିବ। କାର୍ଯ୍ୟ ତ ଭିନ୍ନ ଭିନ୍ନ ହୋଇଥିବ, କିନ୍ତୁ ଅନୁଭବ ସ୍ୱରୂପର ସ୍ଥିତି ଭିନ୍ନ ଭିନ୍ନ ହୋଇନଥିବ। ତେଣୁ ଆଜି ବାପ ଦାଦା ଦେଖୁଥିଲେ ଯେ ପିଲାମାନଙ୍କୁ ମେହନତ କାହିଁକି କରିବାକୁ ପଡୁଛି, ତେବେ ଅନୁଭବ ସ୍ୱରୂପ ହେବାରେ ପୁରୁଷାର୍ଥର କ୍ରମ ଅନୁସାରେ ଦେଖିବାକୁ ମିଳିଲା। ବାପ ଦାଦାଙ୍କର ତ ପ୍ରତ୍ୟେକ ସନ୍ତାନ ପ୍ରତି ଅତି ସ୍ନେହ ରହିଛି, ତେଣୁ ସ୍ନେହୀ ଆତ୍ମାର ମେହନତ କରିବା ଦେଖି ହୁଏ ନାହିଁ। ଚାହେ କୌଣସି ବି ବିଷୟରେ ମେହନତ କରିବାକୁ ପଡୁଛି, କେବେ କେବେ ଶବ୍ଦକୁ ବ୍ୟବହାର କରିବାକୁ ମଧ୍ୟ ପଡୁଛି, ଏହାର କାରଣ ହେଲା ଅନୁଭବୀ ସ୍ୱରୂପ ହେବାରେ କମି। ପୁରୁଷାର୍ଥିତ ଅଟ କିନ୍ତୁ ସ୍ୱରୂପ ହୋଇନାହଁ, ଗୋଟିଏ ସେକେଣ୍ଡ ଭିତରେ ଚାରୋଟି ଯାକ ବିଷୟରେ ନିଜର ସୋମାନର ଅନୁଭବୀ ସ୍ୱରୂପର ଅନୁଭୂତି ହେବା ଦରକାର, ଯାହାଦ୍ୱାରା ଦେହ ବିମାନ ପାଖକୁ ଆସିପାରିବ ନାହିଁ। ଯେପରି ଆଲୋକ ନିକଟରେ ଅନ୍ଧକାର ରହିପାରିବ ନାହିଁ, ତାକୁ ବାହାର କରିବାକୁ ପଡ଼େ ନାହିଁ, ସେହିପରି ଏହା ମଧ୍ୟ ସ୍ୱାଭାବିକ ଅଟେ ଯାହାକି ଯେଉଁଠି ଅନ୍ଧକାର ରହିଛି ସେଠାରେ ଆଲୋକ କମ୍ ଅଛି, ନଚେତ୍ ନୁହେଁ। ତେଣୁ ସବୁଠାରୁ ବଡ଼ରୁ ବଡ଼ ଅଧିକାରୀ ପଣିଆ ହେଲା ଅନୁଭବର ଅଥରିଟି ହେବା, ଏହାର ଗାୟନ ମଧ୍ୟ ରହିଛି। ଅନୁଭବକୁ ହଜାର ହଜାର ଲୋକ ଯଦି ବଦଳାଇବାକୁ ଚାହିଁବ ତେବେ ବି ବଦଳାଇ ପାରିବେ ନାହିଁ। ଯେପରି ତୁମେ ସମସ୍ତେ ଚିନିକୁ ଅନୁଭବ କରି ଦେଖିଛ ତାହା ମିଠା ଅଟେ, ଯଦି ହଜାର ଲୋକ ତୁମକୁ ବଦଳାଇବା ପାଇଁ ଚାହିଁବେ ତେବେ ତୁମେ ବଦଳି ପାରିବ କି? ତେଣୁ ଯାହା ବି ବିଷୟଗୁଡ଼ିକ ରହିଛି, ଚାହେ ଜ୍ଞାନ ହେଉ, ଚାହେ ଯୋଗ ହେଉ, ଧାରଣା ହେଉ ବା ସେବା ହେଉ, କୌଣସିଥିରେ ଚାହେ ଗୋଟିଏ ବିଷୟରେ ହେଉ, ପଛକେ ଯଦି ମେହନତ କରିବାକୁ ପଡୁଛି ତେବେ ନିଶ୍ଚିତ ଅନୁଭବର କମି ରହିଛି। ସେବାର ସଫଳତାରେ, ଧାରଣାରେ, ସ୍ୱଭାବ ସଂସ୍କାରର ପରିବର୍ତ୍ତନରେ, ଯୋଗରେ ମଧ୍ୟ ଅଚଳ ରହିବାରେ ବା ଯୋଗୀ ଜୀବନର ଅନୁଭୂତି କରିବାରେ ଯେଉଁଠି ବି ମେହନତ କରିବାକୁ ପଡୁଛି ବା କେବେ କେବେ କହୁଛ, ତେବେ ଏହାର ଅର୍ଥ ହେଲା ସେହି ବିଷୟରେ ତୁମେ ଅନୁଭବୀ ମୁରତ ହୋଇନାହଁ। ତେବେ ଅନୁଭବ ମଧ୍ୟ କେବେ କେବେ ହୋଇନଥାଏ, ସ୍ୱାଭାବିକ ସଂସ୍କାର ହୋଇଯାଇଥାଏ। ଯଦି ମେହନତ ଲାଗୁଛି ଜ୍ଞାନ ଯୋଗ ଧାରଣା ସେବାରେ, ତାହେଲେ ଆମର ଅନୁଭବର କମି ଅଛି। ତେଣୁ ଏବେ ଶୁଣିଲ ତ ମେହନତ କରିବାର କାରଣ କ'ଣ? ତୁମମାନଙ୍କର ତ ଅନୁଭବ ଥିବ, ଯେଉଁ ସମୟରେ ଅନୁଭବର ଆସନ ଉପରେ ସ୍ଥିତ ହେଉଛ ବା କୌଣସି ବି ବରଦାନର ସ୍ୱରୂପର ଅନୁଭବୀ ହୋଇ ଅନୁଭବ କରୁଛ, ତେବେ ସେହି ସମୟରେ ମେହନତ କରିବାକୁ ପଡୁନାହିଁ, ସ୍ୱାଭାବିକ ଭାବରେ ଅନୁଭୂତି ହେଉଛି। ସେଥିପାଇଁ ଏବେ ସମୟ ଅନୁସାରେ ସବୁକିଛି ଅଚାନକ ହେବା ପୂର୍ବରୁ ଜଣାପଡ଼ିବ ନାହିଁ। ଯେପରି ଏବେ ପ୍ରକୃତିର ଘଟଣାଗୁଡ଼ିକ ଅଚାନକର ଖେଳ ଭଳି ଘଟି ଚାଲିଛି ଏବଂ ଏବେ ତ କେବଳ ଆରମ୍ଭ ହେଉଛି, ଅଚାନକ ନୂଆ ନୂଆ ଘଟଣା ସବୁ ଘଟୁଛି। ଯେପରି ଭୂମିକମ୍ପ ହେଲା, କେତେ କମ୍ ସମୟ ଭିତରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, କ'ଣ ସେମାନଙ୍କୁ ଜଣା ଥିଲା କି କାଲିକି ଆମେ ଥିବୁ କି ନଥିବୁ? ଏଭଳି ଅନେକ ଦୁର୍ଘଟଣା ସବୁ ଭିନ୍ନ ଭିନ୍ନ ସ୍ଥାନରେ ଅଚାନକ ଭାବରେ ଘଟିବା ଆରମ୍ଭ ହୋଇଗଲାଣି। ଏକା ସାଙ୍ଗରେ ଅନେକ ଆତ୍ମାଙ୍କର ଟିକେଟ୍ କଟୁଛି। ତେଣୁ ଏହିଭଳି ସମୟରେ ତୁମେମାନେ ସଦା ପ୍ରସ୍ତୁତ ଅଟ ତ? ଏହିଭଳି କହିବ ନାହିଁ ତ ପୁରୁଷାର୍ଥ ତ କରୁଛି? ତେବେ ଏଭର୍ ରେଡି ଅର୍ଥାତ୍ ସଦା ପ୍ରସ୍ତୁତର ଅର୍ଥ ହେଲା କୌଣସି ବି ବରଦାନର ବା ସୋମାନର ସଂକଳ୍ପ କରିବା ମାତ୍ରକେ ତାର ସ୍ୱରୂପ ହୋଇଯାଉଥିବ। ସେଥିପାଇଁ ଆଜି ବାପଦାଦା ଏହି କଥା ଉପରେ ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ କୌଣସି ବି ବରଦାନକୁ ଫଳୀଭୂତ କରି ବରଦାନର ବା ସୋମାନର ସ୍ୱରୂପର ଅନୁଭବୀ ହୋଇପାରିବ ହେବାକୁ ହିଁ ପଡ଼ିବ। ଚେଷ୍ଟା ତ କରୁଛ, କିନ୍ତୁ ଯଦି ଚେଷ୍ଟା ମଧ୍ୟ କରିବାର ଅଛି ତେବେ ଏବେଠାରୁ ହିଁ କର, କାହିଁକି ନା ବହୁତ ସମୟର ଅଭ୍ୟାସ ଆବଶ୍ୟକ ବେଳେ ସାହାଯ୍ୟ କରିବ। ପୁରୁଷାର୍ଥୀ ନୁହେଁ ଅନୁଭବୀ, କାହିଁକି ନା ଅନୁଭବର ଅଥରିଟି ଅର୍ଥାତ୍ ଅଧିକାରୀ ପଣିଆ ତୁମମାନଙ୍କୁ ସ୍ୱୟଂ ଅଲମାଇଟି ଅଥରିଟି ହିଁ ଦେଇଛନ୍ତି। ଯେପରି ଦେହଭାନରେ ରହିବାର ଅନୁଭବୀ ଅଟ, କ'ଣ ଦେହଭାନକୁ ମନେ ପକାଇବାକୁ ପଡୁଛି ଯେ ମୁଁ ଅମୁକ ଅଟେ? ଧରିନିଅ ତୁମର ନାମ ଦେହ ଉପରେ ରହିଯାଇଛି, ତେବେ ଦେହବାନ ଅର୍ଥାତ୍ ଦେହର ସ୍ମୃତି ହୋଇଗଲା ନା? ମୁଁ ଅମୁକ ଅଟେ ଯଦି ହଜାରେ ଲୋକ ତୁମକୁ କହିବେ ତୁମେ ଅମୁକ ନୁହେଁ ସମୁକ ଅଟ, ତୁମର ନାମକୁ ବଦଳାଇ କହିବେ, ତେବେ କ'ଣ ତୁମେ ମାନିଯିବ କି? କ'ଣ ନିଜର ନାମକୁ ଭୁଲିଯିବ କି? ଜନ୍ମ ନେବା ମାତ୍ରକେ ଯେଉଁ ନାମ ରଖାଯାଇଛି ସେହି ଦେହଭାନ କେତେ ପକ୍କା ଏବଂ ସ୍ୱାଭାବିକ ଅଟେ। ଅନ୍ୟ କାହାକୁ ଯଦି ତୁମ ନାମ ଧରି ଡକାଯାଉଥିବ, ତୁମକୁ ଡକାଯାଉନଥିବ, କିନ୍ତୁ ତୁମର ସମାନ ନାମ ଧରି ଅନ୍ୟ କାହାକୁ ଡକାଯାଉଥିବ, ତେବେ ତୁମର କାନ ସେହି ନାମକୁ ଶୁଣିବା ମାତ୍ରକେ ତୁମର ଧ୍ୟାନ ସେ ଆଡ଼କୁ ଚାଲିଯିବ, ଭାବିବ ମୋତେ ଡାକୁଛନ୍ତି। ତେଣୁ ଦେହଭାନ ଏତିକି ପକ୍କା ହୋଇଯାଇଛି। ସେହିପରି ଦେହି ଅଭିମାନୀ ସ୍ଥିତି, ସମାନଧାରୀ ସ୍ୱରାଜ୍ୟ ଅଧିକାରୀ ସ୍ଥିତି ମଧ୍ୟ ସେତିକି ପକ୍କା ହେବା ଦରକାର। ତୁମେମାନେ କହୁଛ ନା ଆମର ଜୀବନ ପରିବର୍ତ୍ତନ ହୋଇଯାଇଛି, ତେବେ ପରିବର୍ତ୍ତନ କ'ଣ କରିଛ? ଦେହଭାନରୁ ସମାନଧାରୀ ସ୍ୱରାଜ୍ୟ ଅଧିକାରୀ ହୋଇଯାଇଛ। ତେଣୁ ଚେକ୍ କର, ମୁଁ ଜ୍ଞାନ ସ୍ୱରୂପ ହୋଇଛି ତ, ନା କେବଳ ଜ୍ଞାନ ଶୁଣିବା ଏବଂ ଶୁଣାଇବା ବାଲା ହୋଇଯାଇଛି? ତେବେ ଜ୍ଞାନ ଅର୍ଥାତ୍ ନଲେଜ, ନଲେଜକୁ କୁହାଯାଏ ନଲେଜ ଇଜ୍ ଲାଇଟ୍, ନଲେଜ ଇଜ୍ ମାଇଟ୍। ତେଣୁ ଜ୍ଞାନ ସ୍ୱରୂପ ହେବା ଅର୍ଥ ଯାହା ବି କାର୍ଯ୍ୟ କରିବ ତାହା ଲାଇଟ୍ ଏବଂ ମାଇଟ୍ ବାଲା ହେଉଥିବ, ଅର୍ଥାତ୍ ଯଥାର୍ଥ କର୍ମ ହେଉଥିବ, ତେବେ କୁହାଯିବ ଜ୍ଞାନ ସ୍ୱରୂପ। ତେଣୁ ଜ୍ଞାନ ଶୁଣାଇବା ବାଲା ନୁହେଁ, ଜ୍ଞାନ ସ୍ୱରୂପ ହୁଅ। ସେହିଭଳି ଯୋଗ ସ୍ୱରୂପର ଅର୍ଥ ହେଲା କର୍ମେନ୍ଦ୍ରିୟ ଜିତ୍ ହେବା, ପ୍ରତ୍ୟେକ କର୍ମେନ୍ଦ୍ରିୟ ଉପରେ ସ୍ୱରାଜ୍ୟଧାରୀ। ଏହାକୁ କୁହାଯାଏ ଯୋଗଯୁକ୍ତ ଅର୍ଥାତ୍ ଯୁକ୍ତିଯୁକ୍ତ ଜୀବନ। ଯଦି ଏହିଭଳି ଜ୍ଞାନ ଯୋଗର ସ୍ୱରୂପ ହୋଇଯିବ, ତେବେ ପ୍ରତ୍ୟେକ ଗୁଣର ଧାରଣା ଆପେ ଆପେ ହୋଇଯିବ। ଯେଉଁଠାରେ ଜ୍ଞାନ ଯୋଗ ରହିଛି, ଯୋଗଯୁକ୍ତ ସ୍ଥିତି ରହିଛି, ସେଠାରେ ଦିବ୍ୟ ଗୁଣର ଧାରଣା ଆପେ ଆପେ ହୋଇଯିବ। ସେବା ମଧ୍ୟ ସବୁ ସମୟରେ ଆପେ ଆପେ ହୋଇଯିବ। ସମୟ ଅନୁସାରେ ଚାହେ ସଂକଳ୍ପ ଦ୍ୱାରା ସେବା କର, ଚାହେ ବାଣୀ ଦ୍ୱାରା ସେବା କର, ଚାହେ କର୍ମ ଦ୍ୱାରା, ଚାହେ ସ୍ନେହପୂର୍ଣ୍ଣ ସମ୍ବନ୍ଧ ଦ୍ୱାରା ସେବା କର, ସେବା ମଧ୍ୟ ସବୁ ସମୟରେ ଅଖଣ୍ଡ ଭାବରେ ଚାଲୁ ରହିଥିବ। ତେବେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ମଧ୍ୟ ସେବା ହୋଇଥାଏ। ଧରିନିଅ ତୁମର କୌଣସି ଭାଇ ବା ଭଉଣୀ ବ୍ରାହ୍ମଣ ପରିବାର ଭିତରେ ଟିକିଏ ଦୁଃଖୀ ହୋଇଥିବ, ବା ପୁରୁଷାର୍ଥରେ ଟିକିଏ ମାନ୍ଦା ଥିବ, ବା କୌଣସି ଖରାପ ସଂସ୍କାରର ବଶୀଭୂତ ହୋଇଥିବ। ଏହିଭଳି ସମ୍ପର୍କବାଲା ଆତ୍ମାକୁ ଯଦି ତୁମେ ଉମଙ୍ଗ ଉତ୍ସାହ ଦେଲ, ବା ତାକୁ ସ୍ନେହ ସହଯୋଗ ଦେଇ ଆଗକୁ ବଢ଼ାଇ ଦେଲ, ତେବେ ଏହାଦ୍ୱାରା ମଧ୍ୟ ସେବାର ପୁଣ୍ୟ ଜମା ହେଲା। ଖସି ପଡ଼ିଥିବା ଆତ୍ମାକୁ ଉଠାଇବା ମଧ୍ୟ ବହୁତ ବଡ଼ ପୁଣ୍ୟ ଅଟେ। ତେଣୁ ସମ୍ବନ୍ଧ ଏବଂ ସମ୍ପର୍କ ଦ୍ୱାରା ସେବା କରିବା ଏହା ସଚ୍ଚା ସେବାଧାରୀର କର୍ତ୍ତବ୍ୟ ଅଟେ। ତେବେ ସେବା ମିଳିଲେ ବା ସେବା କରିବାକୁ ଦିଆଗଲେ ଯାଇ ସେବା ହେବ, ତାହା ନୁହେଁ। ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ ସମ୍ପର୍କ ଦ୍ୱାରା ଆପେ ଆପେ ସେବା ହେଉଥିବ। କେବେ କେବେ ବାପଦାଦା ଦେଖୁଛନ୍ତି ଯେ କେହି କେହି ପିଲା କାହା କାହା ସହିତ ସମ୍ପର୍କରେ ଆସିବାରେ ଯଦି ଦେଖୁଛନ୍ତି ଯେ ଏହାଙ୍କର ସ୍ୱଭାବ ସଂସ୍କାର ଯେଉଁଭଳି ହେବା ଦରକାର ଟିକେ ସେଭଳି ନୁହେଁ, କିନ୍ତୁ ଇଏ ତ ଏହିଭଳି ହିଁ ଅଟେ, ଏହାଙ୍କର ତ ବଦଳିବାର ହିଁ ନାହିଁ, ଏହାଙ୍କର ସେବା କରିବା ଅର୍ଥ ସମୟକୁ ନଷ୍ଟ କରିବା, କ'ଣ ଏହିଭଳି ସଂକଳ୍ପ କରିବା ଯଥାର୍ଥ ଅଟେ କି? ଯେବେ କି ତୁମେମାନେ ମାନୁଛ ଯେ ଆମେ ପ୍ରକୃତିକୁ ମଧ୍ୟ ସତ୍ୱପ୍ରଧାନ କରିବା ବାଲା ଅଟୁ, ଇଏ ତ ମନୁଷ୍ୟ ଆତ୍ମା ଅଟେ, ପୁଣି ବ୍ରାହ୍ମଣ ମଧ୍ୟ ଅଟେ, କିନ୍ତୁ ସଂସ୍କାରର ବଶୀଭୂତ ଅଟେ। ଯଦି ପ୍ରକୃତିର ସଂସ୍କାରକୁ ପରିବର୍ତ୍ତନ କରିବା ମଧ୍ୟ ଚ୍ୟାଲେଞ୍ଜ କରିଛ, ତେବେ ଇଏ ତ ପୁରୁଷ ଅର୍ଥାତ୍ ଆତ୍ମା ଅଟେ, ପୁଣି ତୁମମାନଙ୍କର ସମ୍ବନ୍ଧରେ ମଧ୍ୟ ରହିଛି। ତେଣୁ ସଚ୍ଚା ସେବାଧାରୀ ନିଜର ସେବାର ପୁଣ୍ୟ ରୋଜଗାର କରିବା ପାଇଁ ଶୁଭ ଭାବନା ତ ନିଶ୍ଚିତ ରଖିବ, ଇଏ ତ ଏହିଭଳି ଅଟେ, ଇଏ ବଦଳି ପାରିବ ନାହିଁ, ଏହା ତ ଶୁଭ ଭାବନା ନୁହେଁ, ଏହା ହେଉଛି ସୂକ୍ଷ୍ମ ଘୃଣାର ଭାବନା। ପୁଣି ବି ଆମର ଭାଇ ବା ଭଉଣୀ ତ ଅଟେ ନା, ମେରା ବାବା ତ କହୁଛି ନା। ତେଣୁ ସଚ୍ଚା ସେବାଧାରୀ ଶୁଭ ଭାବନା ଦେବାର ସେବା ଦ୍ୱାରା ମଧ୍ୟ ପୁଣ୍ୟ ରୋଜଗାର କରିଥାଏ। ତେଣୁ ତଳକୁ ଖସିଯାଇଥିବା ଆତ୍ମାକୁ ଆଉ ତଳକୁ ଖସାଅ ନାହିଁ, ତାକୁ ଉପରକୁ ଉଠାଇବା, ସହଯୋଗ ଦେବା, ତେବେ କୁହାଯିବ ସଚ୍ଚା ସେବାଧାରୀ ପୁଣ୍ୟ ଆତ୍ମା। ତେଣୁ ଏହିଭଳି ନିଜକୁ ଚେକ୍ କର ଯେ ଏତିକି ସେବାର ଉମଙ୍ଗ ଉତ୍ସାହ ଅଛି ତ, ତେବେ କୁହାଯିବ ଅନୁଭବର ଅଥରିଟି ବାଲା ଆତ୍ମା। ତେଣୁ ବାପ ଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ଅନୁଭବୀ ମୁରତ ହୋଇ ଅନୁଭବର ଅଥରିଟିକୁ କାର୍ଯ୍ୟରେ ଲଗାଅ। ଏହିଭଳି ଚାରୋଟି ଯାକ ବିଷୟରେ ଯେଉଁମାନେ ନିଜକୁ ଅନୁଭବୀ ସ୍ୱରୂପ ହୋଇ ଅନୁଭବର ଅଥରିଟିକୁ କାର୍ଯ୍ୟରେ ଲଗାଇବେ, ନିଜ ଭିତରେ ଯେଉଁ କମି ଥିବ ତାକୁ ମଧ୍ୟ ପୂରଣ କରିବେ, ନିଜ ଉପରେ ଏତିକି ଧ୍ୟାନ ଦେବେ, ସେମାନେ ହାତ ଉଠାଅ, ମନର ହାତ ଉଠାଉଛ ତ, ଶରୀରର ହାତ ନୁହେଁ ମନର ହାତ ଉଠାଅ। କାହିଁକି ନା ବାପଦାଦା ଶିବରାତ୍ରି ଦିନ ଫଳାଫଳ ପଚାରିବେ। କାହାର ବି ମନ ଭିତରେ କମିର ସଂସ୍କାର, ନିଜର ଶୁଭ ଭାବନାକୁ କମ୍ କରି ନ ଦେଉ। ଅନ୍ୟ ଆତ୍ମାର ସଂସ୍କାର ଦୁର୍ବଳ ହେଲେ ମଧ୍ୟ ଏତିକି ତ ଶକ୍ତିଶାଳୀ ଅଟେ ଯାହାକି ତୁମର ଶୁଭ ଭାବନାକୁ ମଧ୍ୟ କମ୍ କରିଦେଇପାରୁଛି। ସେଥିପାଇଁ ଯେପରି ବ୍ରହ୍ମା ବାବା କ'ଣ ନ ଦେଖିଛନ୍ତି, କ'ଣ ନ କରିଛନ୍ତି, ସବୁ ଦାୟିତ୍ୱ ଥିଲେ ମଧ୍ୟ ଶେଷ ସମୟରେ ଶୁଭ ଭାବନା ଶୁଭ କାମନାର ତିନୋଟି ଶବ୍ଦ ସମସ୍ତଙ୍କୁ ଶିକ୍ଷା ରୂପରେ ଦେଇଯାଇଛନ୍ତି। କ'ଣ ମନେ ଅଛି ତ? ସେଇ ତିନୋଟି ଯାକ ଶବ୍ଦ ମନେ ଅଛି ତ? ନିଜେ ମଧ୍ୟ ନିରାକାରୀ, ନିରହଙ୍କାରୀ, ନିର୍ବିକାରୀ ସ୍ଥିତିରେ ଅବ୍ୟକ୍ତ ହୋଇଛନ୍ତି, କାହାକୁ ବି କର୍ମଭୋଗର ଅନୁଭବ କରିବାକୁ ଦେଇନାହାନ୍ତି। କ'ଣ ଏପରି କେହି ଭାବିଥିଲେ କି ବ୍ରହ୍ମା ବାବାଙ୍କର କର୍ମଭୋଗ ସମାପ୍ତ ହେଉଛି? କିନ୍ତୁ କ'ଣ ହୋଇଗଲେ, ଅବ୍ୟକ୍ତ ହୋଇଗଲେ ନା? ସେହିଭଳି ବ୍ରହ୍ମା ବାବାଙ୍କ ସମାନ ଫରିସ୍ତା ଭୋଗର ବରଦାନ ଯାହାକି ବ୍ରହ୍ମା ବାବା କାର୍ଯ୍ୟରେ କରି ଦେଖାଇଛନ୍ତି, ତେଣୁ ବ୍ରହ୍ମା ବାବାଙ୍କୁ ଫଲୋ କର। ଯେପରି ତୁମେମାନେ କହୁଛ ମେରା ବାବା, ସେହିପରି ବାବା କ'ଣ କହୁଛନ୍ତି? ମେରେ ବଚ୍ଚେ ହେଁ, ଅର୍ଥାତ୍ ସମସ୍ତେ ମୋର ସନ୍ତାନ ଅଟନ୍ତି। ଏହିଭଳି ଶୁଭ ଭାବନା, ପରିବାରର ଭାବନା ପରସ୍ପର ଭିତରେ ରହିବା ଦରକାର। କାହାର ସ୍ୱଭାବକୁ ଦେଖ ନାହିଁ, ବାବା ଜାଣିଛନ୍ତି ସମସ୍ତଙ୍କର ଭାବ ସ୍ୱଭାବ ଅଲଗା ଅଲଗା ଅଟେ। କିନ୍ତୁ ଭାବ ସ୍ୱଭାବ ତୁମର ପାରସ୍ପରିକ ସ୍ନେହକୁ ସମାପ୍ତ କରି ନ ଦେଉ, ସମ୍ବନ୍ଧକୁ ସମାପ୍ତ କରି ନ ଦେଉ, ତୁମର କାର୍ଯ୍ୟର ସଫଳତାକୁ କମ୍ କରିଦେଉ, ଏହା ଠିକ୍ ନୁହେଁ। ପରିବାର ଅଟେ ନା? କେଉଁ ପରିବାର? ପ୍ରଭୁ ପରିବାର, ପରମାତ୍ମା ପରିବାର। ଏଥିରେ କୌଣସି ବି କାରଣରୁ ସ୍ନେହର କମି ହେବା ଉଚିତ ନୁହେଁ। ସ୍ନେହର ଅର୍ଥ ହେଲା ଶୁଭ ଭାବନା ନିଶ୍ଚିତ ରହିଥିବ, ଯାହା ବି ହୋଇଥାଉ କିନ୍ତୁ ପରମାତ୍ମାଙ୍କର ପରିବାର ଅଟେ। ଯିଏ ଭାବୁଛି ମୁଁ ପ୍ରଭୁ ପରିବାର ଅଟେ, ତେବେ ପରିବାର ଅର୍ଥାତ୍ ସ୍ନେହ, ଯଦି ପରିବାର ଭିତରେ ସ୍ନେହ ନାହିଁ ତେବେ ତାହା ପରିବାର ନୁହେଁ। ଏହି ପରମାତ୍ମା ପରିବାର ଜଣଙ୍କର ହିଁ ପରିବାର, ଏହି ଗୋଟିଏ ସମୟରେ ହିଁ ହୋଇଥାଏ। ଏତେ ବଡ଼ ପରିବାର ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କାହାର ହୋଇପାରିବ ନାହିଁ, ତେଣୁ ଚେକ୍ କର। କାହିଁକି ନା ଏହା ମଧ୍ୟ ପୁରୁଷାର୍ଥରେ ବିଘ୍ନ ପକାଇଥାଏ। ତେଣୁ ନିଜେ ଯେତେବେଳେ ବିଘ୍ନମୁକ୍ତ ହେବ, ସେତେବେଳେ ନିଜେ ଅନୁଭବୀ ହୋଇ ଅନୁଭବର ଅଥରିଟି ଦ୍ୱାରା ସମସ୍ତଙ୍କୁ ଅନୁଭବୀ କରିପାରିବ। ଆଚ୍ଛା, ବାପଦାଦା ଚାରିଆଡ଼ର ପିଲାମାନଙ୍କୁ ଦେଖି ଖୁସି ହୋଇ ବାହା ବଚେ ବାହାର ଗୀତ ଗାଉଛନ୍ତି। ପ୍ରତ୍ୟେକ ସନ୍ତାନର ଦିଲରେ ବାବା ଅଛନ୍ତି ଏବଂ ବାବାଙ୍କ ଦିଲରେ ପ୍ରତ୍ୟେକ ସନ୍ତାନ ଅଛନ୍ତି। ଏବଂ ଏଠାରେ ଏତେ ବଡ଼ ମଧୁବନ ନିବାସୀ ପରିବାରକୁ ଦେଖି ଆହୁରି ମଧ୍ୟ ଖୁସି ଲାଗୁଛି। ବାହା ମଧୁବନ ବାହା, ସମସ୍ତଙ୍କର ଆଶ୍ରୟସ୍ଥଳୀ ମଧୁବନ ହିଁ ଅଟେ, ସେଥିପାଇଁ ପିଲାମାନେ ମଧୁବନକୁ ଧାଇଁ ଆସୁଛନ୍ତି। ଏବେ ବାବାଙ୍କର ଆଶାକୁ ଶୀଘ୍ରରୁ ଶୀଘ୍ର ପୂରଣ କରିବାକୁ ହେବ। ଚାରୋଟି ଯାକ ବିଷୟରେ ଅନୁଭବୀ ସ୍ୱରୂପ ହେବାକୁ ହିଁ ପଡ଼ିବ। ଦେଶ ବିଦେଶ ଚାରିଆଡ଼େ ଯିଏ ଯେଉଁଠି ବି ବସି ଦେଖୁଛନ୍ତି, ସମସ୍ତେ କିପରି ମିଳନର ଦୃଶ୍ୟକୁ ଦେଖି ହର୍ଷିତ ହେଉଛନ୍ତି। ବାପଦାଦା ଦେଖୁଛନ୍ତି ଏହିସବୁ ସାଧନଗୁଡ଼ିକୁ ତିଆରି କରିବାରେ ବିଜ୍ଞାନ ମଧ୍ୟ ଏହି ସମୟରେ ଉନ୍ନତି ଆଡ଼କୁ ଯାଉଛି। ନୂଆ ନୂଆ ଉଦ୍ଭାବନ ସବୁ ଯଦିଓ ଦୁନିଆର ଅଟେ, କିନ୍ତୁ ତୁମମାନଙ୍କ ପାଇଁ ଭଲ ଭଲ ଲାଭଦାୟକ ସାଧନଗୁଡ଼ିକ ମଧ୍ୟ ବାହାର କରୁଛନ୍ତି। ତେଣୁ ଦୂରରେ ରହିଥିଲେ ମଧ୍ୟ ସାଥିରେ ଅଛ, ସେଥିପାଇଁ ବୈଜ୍ଞାନିକମାନଙ୍କୁ ମଧ୍ୟ ଅଭିନନ୍ଦନ, କାରଣ ସାଧନଗୁଡ଼ିକୁ ତ ତିଆରି କରିଛନ୍ତି ନା। ଆଚ୍ଛା, ଦେଶ ବିଦେଶର ସବୁ ପିଲାମାନଙ୍କୁ ବହୁତ ବହୁତ ଆନ୍ତରିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର ହେଉ, ଏବଂ ବିଶେଷ କରି ଏହିଭଳି ବିଶେଷ ପିଲାମାନଙ୍କୁ ନମସ୍ତେ। ଆମ ସମସ୍ତ ସନ୍ତାନମାନଙ୍କର ଆମର ଅତିପ୍ରିୟ ବାପଦାଦାଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ଆଜିର ବାବାଙ୍କର ବରଦାନ ଜ୍ଞାନର ଆଲୋକ ଦ୍ୱାରା ପୁରୁଷାର୍ଥର ମାର୍ଗକୁ ସହଜ ଏବଂ ସ୍ପଷ୍ଟ କରୁଥିବା ଫରିସ୍ତା ହୁଅ। ଜ୍ଞାନର ଆଲୋକ ଦ୍ୱାରା ପୁରୁଷାର୍ଥର ମାର୍ଗକୁ ସହଜ ଏବଂ ସ୍ପଷ୍ଟ କରୁଥିବା ଫରିସ୍ତା ସ୍ୱରୂପ ହୁଅ। ଫରିସ୍ତା ପଣିଆର ଜୀବନରେ ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ଦୁଇଟି ଯାକ ସ୍ପଷ୍ଟ ଭାବରେ ଦେଖାଯାଇଥାଏ। କିନ୍ତୁ ଲାଇଟ୍ ଏବଂ ମାଇଟ୍ ରୂପ ହେବା ପାଇଁ ମନନ କରିବାର ଏବଂ ସହନ କରିବାର ଶକ୍ତି ଦରକାର। ମନ ପାଇଁ ମନନ ଶକ୍ତି ଏବଂ ବାଣୀ ତଥା କର୍ମ ପାଇଁ ସହନ ଶକ୍ତିକୁ ଧାରଣ କର। ତାପରେ ଯାହା ବି ଶବ୍ଦ ଶୁଣାଇବ ବା କର୍ମ କରିବ ତାହା ସେହି ଅନୁରୂପକ ହେବ। ଯଦି ଏହି ଦୁଇଟି ଯାକ ଶକ୍ତି ରହିଥିବ ତେବେ ସମସ୍ତଙ୍କ ପାଇଁ ପୁରୁଷାର୍ଥର ମାର୍ଗ ସହଜ ଏବଂ ସ୍ପଷ୍ଟ ହୋଇଯିବ। ଆଜିର ସ୍ଲୋଗାନ, ବ୍ୟର୍ଥ କଥାବାର୍ତ୍ତା କରିବା ଅର୍ଥ ଅନେକଙ୍କୁ ଅଶାନ୍ତି ଦେବା। ବ୍ୟର୍ଥ କଥାବାର୍ତ୍ତା କରିବା ଅର୍ଥ ଅନେକଙ୍କୁ ଅଶାନ୍ତି ଦେବା। ଅବ୍ୟକ୍ତ ଇସାରା, ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଆଜିର ପଏଣ୍ଟ, ତୁମେ ପିଲାମାନେ ମାଷ୍ଟର ପ୍ରକୃତିପତି ଅଟ। ତେଣୁ ଏହି ପ୍ରକୃତିର ଖେଳକୁ ଦେଖି ହର୍ଷିତ ହେଉଥାଉ। ପ୍ରକୃତି ଚାହେଁ ହଲଚଲ କରୁ ବା କୌଣସି ସୁନ୍ଦର ଖେଳ ଦେଖାଉ, ଦୁଇଟି ଯାକ ପରିସ୍ଥିତିରେ ପ୍ରକୃତି ପ୍ରତି ଆତ୍ମାମାନେ ସାକ୍ଷୀ ହୋଇ ଖେଳ ଦେଖିବା ସହିତ ଖେଳରୁ ମଜା ମଧ୍ୟ ଅନୁଭବ କରିବେ, ବିଚଳିତ ହେବେ ନାହିଁ। ସେଥିପାଇଁ ବାପଦାଦା ପିଲାମାନଙ୍କୁ ତପସ୍ୟା ଦ୍ୱାରା ସାକ୍ଷୀପଣିଆ ସ୍ଥିତିର ଆସନ ଉପରେ ଅଚଳ ଅଟଳ ସ୍ଥିର ହୋଇ ରହିବାର ବିଶେଷ ଅଭ୍ୟାସ କରାଉଛନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।